ମଧୁସୂଦନ ବେହେରା ଜନତା ନଗର ମଧୁସୂଦନ ବେହେରା ଜନତା ନଗର ଆମ ଘର ସାଇଟ୍ରେ ଗୋଟେ ଡ୍ରେନ୍ ଯାଇଛି, ସେ ଡ୍ରେନ୍ଟା ହେଲାଣି 5 ବର୍ଷ ହେଲା, କିନ୍ତୁ ଗୋଟେ ଥର ବି ସଫା ହେଇନି, ତେଣୁ ତାକୁ ଆସି ତୁରନ୍ତ ସଫା କରାଯାଉ, ଏଇଟା ମୋର ବିନୀତ ଅନୁରୋଧ।